ओम शांति। 14/8/2025 रो साकार महावाक्य। बाबा कहिले मिठे बच्चे, बाबांक सहित सचोट होई रुह, निजर सच्चा सच्चा चाट रख, काहाकु भी दुख दियो नाही, एकमात्र बाबांकर श्रेष्ठ मतरे चाल। प्रश्न, जेउमाने संपूर्ण 84 जन्म नेउछंती सेमानकर पुरुषार्थ किपरि होइथिब? उत्तर, ସେମାନଙ୍କର ବିଶେଷ ପୁରୁଷାର୍ଥ ନରରୁ ନାରାୟଣ ହେବା ପାଇଁ ହେବ। ନିଜର କର୍ମେନ୍ଦ୍ରିୟ ଉପରେ ସେମାନଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ସେମାନଙ୍କର ଦୃଷ୍ଟି ବିକାରଯୁକ୍ତ ହୋଇନଥିବ। ଯଦି ଏବେ ପର୍ଯ୍ୟନ୍ତ ମଧ୍ୟ କାହାକୁ ଦେଖିଲେ ବିକାରୀ ଖିଆଲ ଆସୁଛି ବା ଦୃଷ୍ଟି ବିକାରୀ ହୋଇଯାଉଛି, ତାହେଲେ ଭାବିନିଅ ଯେ ପୁରା 84 ଜନ୍ମ ନେଉନଥିବା ଆତ୍ମା ନୁହେଁ। ଗୀତ, ଇସ୍ ପାପ କି ଦୁନିଆ ସେ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନେ ଜାଣୁଛନ୍ତି ଯେ ଏହା ହେଉଛି ପାପର ଦୁନିଆ। ପୁଣ୍ୟର ଦୁନିଆକୁ ମଧ୍ୟ ମନୁଷ୍ୟ ଜାଣିଛନ୍ତି। ମୁକ୍ତି ଏବଂ ଜୀବନ୍ମୁକ୍ତି ପୁଣ୍ୟର ଦୁନିଆକୁ କୁହାଯାଇଛି। ସେଠାରେ ପାପ ହୋଇନଥାଏ, ପାପ ହୋଇଥାଏ ଦୁଃଖଧାମ ରାବଣ ରାଜ୍ୟରେ। ଦୁଃଖ ଦେଉଥିବା ରାବଣକୁ ମଧ୍ୟ ଦେଖୁଛ। ରାବଣ କୌଣସି ବସ୍ତୁ ନୁହେଁ, ତଥାପି ବି କୁଶପୁତ୍ତଳିକା ଜଳାଇଥାନ୍ତି। ପିଲାମାନେ ଜାଣିଛନ୍ତି ଯେ ଆମେ ବର୍ତ୍ତମାନ ରାବଣ ରାଜ୍ୟରେ ଅଛୁ, କିନ୍ତୁ ସବୁଥିରୁ ଅଲଗା ହୋଇଯାଇଛୁ। ଆମେ ଏବେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛୁ। ପିଲାମାନେ ଏଠାକୁ ଆସିଲା ବେଳେ ବୁଦ୍ଧିରେ ଏହା ଥାଏ ଯେ ଆମେ ସେହି ପିତାଙ୍କ ପାଖକୁ ଯାଉଛୁ ଯିଏ ଆମକୁ ମନୁଷ୍ୟର ଦେବତା କରୁଛନ୍ତି, ସୁଖଧାମର ମାଲିକ କରାଉଛନ୍ତି। ସୁଖଧାମର ମାଲିକ ବ୍ରହ୍ମ କରୁନାହାନ୍ତି, କେହି ବି ଦେହଧାରୀ କରୁନାହାନ୍ତି, ମାଲିକ କରାଉଛନ୍ତି ଶିବବାବା। ଯାହାଙ୍କର ଦେହ ନାହିଁ, ଦେହ ତୁମର ବି ନଥିଲା, ପରନ୍ତୁ ତୁମେ ପୁଣି ଦେହ ନେଇ ଜନ୍ମ ମରଣରେ ଆସୁଛ, ତେଣୁ ତୁମେ ଜାଣୁଛ ଯେ ଆମେ ଅବିନାଶୀ ବାବାଙ୍କ ପାଖକୁ ଯାଉଛୁ। ସେ ଆମକୁ ଶ୍ରେଷ୍ଠ ମତ ଦେଉଛନ୍ତି। ତୁମେ ଏଭଳି ପୁରୁଷାର୍ଥ କଲେ ସ୍ୱର୍ଗର ମାଲିକ ହୋଇପାରିବ। ସ୍ୱର୍ଗକୁ ତ ସମସ୍ତେ ମନେ ପକାଇଥାନ୍ତି, ଭାବନ୍ତି ଯେ ନୂଆ ଦୁନିଆ ନିଶ୍ଚିନ୍ତ ରହିଛି, ତାହା ମଧ୍ୟ ନିଶ୍ଚିନ୍ତ ରୂପେ କେହି ସ୍ଥାପନା କରୁଛନ୍ତି, ନର୍କ ବି କେହି ସ୍ଥାପନା କରୁଛି। ତୁମର ସୁଖଧାମର ଅଭିନୟ କେବେ ସମ୍ପୂର୍ଣ୍ଣ ହେଉଛି ତାହା ବି ତୁମେ ଜାଣିଛ, ପୁଣି ରାବଣ ରାଜ୍ୟରେ ତୁମେ ଦୁଃଖୀ ହୋଇଯାଇଛ। ବର୍ତ୍ତମାନ ସମୟରେ ଏହା ହେଉଛି ଦୁଃଖଧାମ। ଯଦିଓ ବହୁତ କୋଟିପତି ଓ ପଦମ୍ପତି ଅଛନ୍ତି, ତେବେ ବି ପତିତ ଦୁନିଆ ତ କୁହାଯିବ ନା, ଏହା କାଙ୍ଗାଳ ଦୁନିଆ, ଦୁଃଖର ଦୁନିଆ। ଯଦିଓ କେତେ ବଡ଼ ବଡ଼ କୋଠା ଅଛି ଓ ସୁଖର ସବୁ ସାଧନ ରହିଛି, ତେବେ ବି କୁହାଯିବ ପତିତ ପୁରୁଣା ଦୁନିଆ। ବିଷୟ ବିକାର ରୂପେ ବୈତରଣୀ ନଦୀରେ ଉବୁଟୁବୁ ହେଉଛନ୍ତି, ଏହା ବି ବୁଝିନାହାନ୍ତି ଯେ ବିକାରଗ୍ରସ୍ତ ହେବା ପାପ। କହୁଛନ୍ତି ଯେ ଏହା ବିନା ସୃଷ୍ଟିର ବୃଦ୍ଧି କିପରି ହେବ। ଡାକିଥାନ୍ତି ମଧ୍ୟ, ହେ ଭଗବାନ, ହେ ପତିତ ପାବନ, ଆସି ଏହି ପତିତ ଦୁନିଆକୁ ପବିତ୍ର କର। ଆତ୍ମା କହୁଛି ଶରୀର ଦ୍ୱାରା, ଆତ୍ମା ହିଁ ପତିତ ହୋଇଛି, ତେଣୁ ତ ଡାକୁଛି। ସ୍ୱର୍ଗରେ ଜଣେ ବି ପତିତ ନଥାନ୍ତି। ତୁମେ ପିଲାମାନେ ଜାଣିଛ ଯେ ସଙ୍ଗମ ଯୁଗରେ ଯିଏ ଭଲ ପୁରୁଷାର୍ଥୀ ଅଟନ୍ତି, ସେ ଜାଣିଥାନ୍ତି ଯେ ମୁଁ 84 ଜନ୍ମ ନେଇଛି, ପୁଣି ଏହି ଲକ୍ଷ୍ମୀ ନାରାୟଣଙ୍କ ସାଥିରେ ହିଁ ସତ୍ୟଯୁଗରେ ରାଜତ୍ୱ କରିବି। ଜଣେ ଆତ୍ମା ତ 84 ଜନ୍ମ ନେଇନାହାନ୍ତି ନା, ରାଜାଙ୍କ ସାଥିରେ ପ୍ରଜା ବି ଦରକାର। ତୁମେ ବ୍ରାହ୍ମଣମାନଙ୍କ ମଧ୍ୟରେ କ୍ରମାନ୍ୱୟରେ ଅଛନ୍ତି, କେହି ରାଜା ରାଣୀ ହେଉଛନ୍ତି, କେହି ପୁଣି ପ୍ରଜା ହେବେ। ବାବା କହୁଛନ୍ତି ଯେ ପିଲାମାନେ ଏବେଠାରୁ ହିଁ ତୁମକୁ ଦିବ୍ୟ ଗୁଣ ଧାରଣ କରିବାକୁ ହେବ। ଏହି ଆଖି ବିକାରୀ ହୋଇଯାଇଛି, କାହାକୁ ଦେଖିଲେ ଦୃଷ୍ଟି ଖରାପ ହେଉଥିଲେ ବୁଝିଯିବା ଦରକାର ଯେ ସେ ଆତ୍ମାର କେବେ ହେଲେ 84 ଜନ୍ମ ହୋଇନଥିବ, ସେ ନରରୁ ନାରାୟଣ ହୋଇପାରିବେ ନାହିଁ। ଆଖି ଉପରେ ବିଜୟପ୍ରାପ୍ତ କରିନେଲେ କର୍ମାତୀତ ଅବସ୍ଥା ହେବ। ସବୁକିଛି ଆଖି ଉପରେ ନିର୍ଭର କରୁଛି, ଆଖି ହିଁ ଧୋକା ଦେଇଥାଏ। ଆତ୍ମା ଏହି ଝରକା ମାଧ୍ୟମରେ ଦେଖୁଛି। ବ୍ରହ୍ମା ବାବାଙ୍କ ଭିତରେ ତ ଡବଲ ଆତ୍ମା ଅଛନ୍ତି, ସେ ବାବା ମଧ୍ୟ ଏହି ଖିଡ଼ିକି ମାଧ୍ୟମରେ ଦେଖୁଛନ୍ତି। ଆମର ମଧ୍ୟ ଦୃଷ୍ଟି ଆତ୍ମା ଉପରକୁ ଯାଉଛି, ବାବା ଆତ୍ମାକୁ ହିଁ ବୁଝାଉଛନ୍ତି। କହୁଛନ୍ତି ଯେ ମୁଁ ବି ଶରୀର ନେଇଛି, ତେଣୁ କଥା କହିପାରୁଛି। ତୁମେ ଜାଣୁଛ ଯେ ବାବା ଆମକୁ ସୁଖର ଦୁନିଆକୁ ନେଇଯାଉଛନ୍ତି, ଏହା ହେଉଛି ରାବଣ ରାଜ୍ୟ। ତୁମେ ଏହି ପତିତ ଦୁନିଆରୁ ଅଲଗା ହୋଇଯାଇଛ, କେହି ବହୁତ ଆଗକୁ ବଢି ଯାଇଛନ୍ତି ତ କିଏ ପଛକୁ ହଟି ଯାଇଛନ୍ତି। ପ୍ରତ୍ୟେକ କହୁଛନ୍ତି ଯେ ଆମକୁ ପାରି କର। ବାସ୍ତବରେ ତ ପାରି ହେବେ ସତ୍ୟଯୁଗକୁ, ପରନ୍ତୁ ସେଠାରେ ଉଚ୍ଚ ପଦ ପାଇବାକୁ ହେଲେ ତ ପବିତ୍ର ହେବାକୁ ପଡ଼ିବ, ମେହନତ କରିବାକୁ ହିଁ ପଡ଼ିବ। ମୁଖ୍ୟ କଥା ହେଲା ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ। ଏହା ହେଉଛି ପ୍ରଥମ ପାଠ। ତୁମେ ଏବେ ଜାଣିଛୁ ଯେ ଆମେ ସବୁ ଆତ୍ମା ହେଉଛୁ ଅଭିନେତା। ପ୍ରଥମେ ପ୍ରଥମେ ଆମେ ସୁଖଧାମକୁ ଆସିଲୁ, ପୁଣି ଏବେ ଦୁଃଖଧାମକୁ ଆସିଛୁ, ଏବେ ପୁଣି ବାବା ସୁଖଧାମକୁ ନେଇଯିବା ପାଇଁ ଆସିଛନ୍ତି। କହୁଛନ୍ତି ମୋତେ ମନେ ପକାଅ ଏବଂ ପବିତ୍ର ହୁଅ, କାହାକୁ ବି ଦୁଃଖ ଦିଅ ନାହିଁ। ପରସ୍ପରଙ୍କୁ ବହୁତ ଦୁଃଖ ଦେଉଛନ୍ତି। କାହା ଭିତରେ କାମର ଭୂତ ତ ଆସିଗଲା, ତ କାହା ଭିତରେ କ୍ରୋଧ ଆସିଲା, ହାତ ଉଠାଇଦେଲେ। ବାବା କହିବେ ଇଏ ତ ଦୁଃଖଦାୟୀ ପାପ ଆତ୍ମା, ପୁଣ୍ୟ ଆତ୍ମା କିପରି ହେବେ? ଏ ପର୍ଯ୍ୟନ୍ତ ପାପ କରୁଛନ୍ତି, ଇଏ ତ ନାମ ବଦନାମ କରୁଛନ୍ତି। ସଭିଏ କ'ଣ କହିବେ? କହୁଛନ୍ତି ଆମକୁ ଭଗବାନ ପଢ଼ାଉଛନ୍ତି, ଆମେ ମନୁଷ୍ୟର ଦେବତା ବିଶ୍ୱର ମାଲିକ ହେଉଛୁ, ସେମାନେ ପୁଣି କ'ଣ ଏଭଳି କାମ କରିବେ କି? ଏଣୁ ବାବା କହୁଛନ୍ତି ଯେ ପ୍ରତିଦିନ ରାତିରେ ନିଜକୁ ଦେଖ, ଯଦି ସୁପୁତ୍ର ହୋଇଥିବେ ତାହେଲେ ଚାଟ୍ ପଠାଇବେ। ଯଦିଓ କେହି ଚାଟ୍ ଲେଖୁଛନ୍ତି, ପରନ୍ତୁ ସାଥିରେ ଏକଥା ଲେଖୁନାହାନ୍ତି ଯେ ମୁଁ କାହାକୁ ଦୁଃଖ ଦେଇଛି କିମ୍ବା ଏହି ଭୁଲ କରିଛି। ବାବାଙ୍କୁ ମନେ ପକାଉଥିବ ଏବଂ ଓଲଟା କର୍ମ କରି ଚାଲିଥିବେ, ଏହା ବି ଠିକ୍ ନୁହେଁ। ଓଲଟା କର୍ମ ସେତେବେଳେ କରନ୍ତି ଯେତେବେଳେ ଦେହ ଅଭିମାନ ହୋଇଯାଆନ୍ତି। ଏହି ଚକ୍ର କିପରି ଘୁରୁଛି ଏହା ତ ବହୁତ ସହଜ ଅଟେ, ଗୋଟିଏ ଦିନରେ ବି ଟିଚର ହୋଇପାରିବ। ବାବା ତୁମକୁ 84 ଜନ୍ମର ରହସ୍ୟ ପଢ଼ାଉଛନ୍ତି, ପୁଣି ଯାଇ ତାହା ଉପରେ ମନନ କରିବାକୁ ହେବ। ମୁଁ 84 ଜନ୍ମ କିପରି ନେଇଛି? ଏହିଭଳି ଅଭ୍ୟାସ ଶିଖାଉଥିବା ଟିଚରଙ୍କ ଠାରୁ ଶିଖୁଥିବା ଆତ୍ମା ଦୈବୀଗୁଣ ବି ଅଧିକ ଧାରଣ କରି ନେଇଥାନ୍ତି। ବାବା ସିଦ୍ଧ କରି କହିପାରିବେ, ଦେଖାଇଥାନ୍ତି ଯେ ବାବା ଆମର ଚାଟ୍ ଦେଖ, ମୁଁ ଟିକିଏ ବି କାହାକୁ ଦୁଃଖ ଦେଇ ନାହିଁ। ବାବା କହିବେ ଏହି ପିଲା ତ ବଡ଼ ମିଠା, ଭଲ ସୁଗନ୍ଧ ବିଚ୍ଛୁରିତ କରୁଛି। ଟିଚର ହେବା ତ ଗୋଟିଏ ସେକେଣ୍ଡର କାମ ଅଟେ, ଟିଚରଙ୍କ ଠାରୁ ମଧ୍ୟ ଛାତ୍ର ଯୋଗଯାତ୍ରାରେ ତୀବ୍ର ହୋଇଯାଉଛନ୍ତି, ତେଣୁ ସେ ଟିଚରଙ୍କ ଠାରୁ ମଧ୍ୟ ଉଚ୍ଚ ପଦ ପାଇବେ। ବାବା ତ ପଚାରୁଛନ୍ତି କାହାକୁ ପଢ଼ାଉଛ? ପ୍ରତିଦିନ ଶିବ ମନ୍ଦିରକୁ ଯାଇ ସେଠାରେ ପଢ଼ାଅ। ସେ ବାବା କିପରି ଆସି ସ୍ୱର୍ଗର ସ୍ଥାପନ କରୁଛନ୍ତି, ସ୍ୱର୍ଗର ମାଲିକ କରୁଛନ୍ତି, ବୁଝାଇବା ବହୁତ ସହଜ। ବାବାଙ୍କ ପାଖକୁ ଚାଟ୍ ପଠାଇଥାନ୍ତି, ବାବା ମୋର ଅବସ୍ଥା ଏହିପରି। ବାବା ପଚାରୁଛନ୍ତି ବଚେ କୌଣସି ବିକର୍ମ ତ କରୁନାହ, କୁଦୃଷ୍ଟି ଓଲଟା ସିଧା କାର୍ଯ୍ୟ କରାଉନାହିଁ ତ? ନିଜର ବ୍ୟବହାର ଚରିତ୍ର ଆଦିକୁ ଦେଖିବା ଦରକାର। ଚାଲିଚଳନର ସମସ୍ତ ଆଧାର ଆଖି ଉପରେ ହିଁ ନିର୍ଭର କରିଥାଏ। ଆଖି ଅନେକ ପ୍ରକାର ଧୋକା ଦେଇଥାଏ, ନ ପଚାରି କୌଣସି ଜିନିଷ ଉଠାଇ ଖାଇଲେ ବି ପାପ ଖାତିରେ ଜମା ହୋଇଯାଇଥାଏ, କାହିଁକି ନା ବିନା ନିର୍ଦ୍ଦେଶରେ ଉଠାଇଲ ନା? ଏଠାରେ କାଇଦା ବହୁତ ରହିଛି, ଏହା ଶ୍ରୀ ବାବାଙ୍କର ଯୋଗ୍ୟ ନା? ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ନ ପଚାରି କୌଣସି ଜିନିଷ ଖାଇପାରିବ ନାହିଁ, ଜଣେ ଖାଇଲେ ତ ଅନ୍ୟମାନେ ମଧ୍ୟ ଏହିପରି କରିବାକୁ ଲାଗିବେ। ବାସ୍ତବରେ ଏଠାରେ ତ କୌଣସି ବସ୍ତୁକୁ ତାଲା ପକାଇ ରଖିବା ଦରକାର ନାହିଁ। ନିୟମ କହୁଛି ଯେ ଏହି ଘର ଭିତରକୁ, ରୋଷେଇ ଘର ସମ୍ମୁଖକୁ କୌଣସି ବି ଅପବିତ୍ର ଆତ୍ମା ଆସିବା ଉଚିତ ନୁହେଁ। ବାହାରେ ତ ଅପବିତ୍ର ପବିତ୍ର ଆଦିର କୌଣସି ପ୍ରଶ୍ନ ହିଁ ନାହିଁ, ପରନ୍ତୁ ପତିତ ତ ନିଜକୁ କହୁଛନ୍ତି ନା? ସମସ୍ତେ ହେଉଛନ୍ତି ପତିତ। ବଲ୍ଲଭାଚାର୍ଯ୍ୟଙ୍କୁ ଅଥବା ଶଙ୍କରାଚାର୍ଯ୍ୟଙ୍କୁ କେହି ସ୍ପର୍ଶ କରିପାରିବେ ନାହିଁ, କାହିଁକି ନା ସେମାନେ ଭାବିଥାନ୍ତି ଯେ ଆମେ ପବିତ୍ର ଏବଂ ଅନ୍ୟମାନେ ହେଉଛନ୍ତି ପତିତ। ଯଦିଓ ଏଠାରେ ସମସ୍ତ ଶରୀର ପତିତ, ତଥାପି ପୁରୁଷାର୍ଥ ଅନୁସାରେ ବିକାର ଗୁଡ଼ିକର ସନ୍ନ୍ୟାସ କରୁଛନ୍ତି, ତେଣୁ ନିର୍ବିକାରୀଙ୍କ ଆଗରେ ବିକାରୀ ମନୁଷ୍ୟ ମୁଣ୍ଡ ନୁଆଇଥାନ୍ତି, କହିଥାନ୍ତି ଯେ ଇଏ ବଡ଼ ସ୍ୱଚ୍ଛ ଧର୍ମାତ୍ମା ମନୁଷ୍ୟ। ସତ୍ୟଯୁଗରେ ତ ମେଳଛ ରହିବେ ନାହିଁ, ତାହା ତ ପବିତ୍ର ଦୁନିଆ ସମସ୍ତେ ଗୋଟିଏ ପ୍ରକାର ହୋଇଥାନ୍ତି। ତୁମେ ଏହି ସମ୍ପୂର୍ଣ୍ଣ ରହସ୍ୟକୁ ଜାଣିଛ, ଆରମ୍ଭରୁ ନେଇ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଦ୍ଧିରେ ରହିବା ଦରକାର। ଆମେ ସବୁ କିଛି ଜାଣିଛୁ, ଅଧିକ ଆଉ କିଛି ଜାଣିବାର ହିଁ ନାହିଁ। ରଚୟିତା ବାବାଙ୍କୁ ଜାଣିଲ, ସୂକ୍ଷ୍ମ ବତନକୁ ଜାଣିଲ, ଭବିଷ୍ୟତ ପଦବୀକୁ ଜାଣିଲ, ଯେଉଁଥିପାଇଁ ପୁରୁଷାର୍ଥ କରୁଛ। ପରେ ଯଦି ଚାଲିଚଳଣି ଏହିଭଳି ହୋଇଯାଇଛି ତେବେ ଉଚ୍ଚ ପଦ ପାଇପାରିବ ନାହିଁ। କାହାକୁ ଦୁଃଖ ଦେଲ, ବିକାରଗ୍ରସ୍ତ ହେଲ କିମ୍ବା ଖରାପ ଦୃଷ୍ଟି ରଖିଲ,
ତେବେ ଏହା ମଧ୍ୟ ହେଉଛି ପାପ। ଦୃଷ୍ଟିର ପରିବର୍ତ୍ତନ ହେବା କଷ୍ଟକର। ଦୃଷ୍ଟି ବହୁତ ଭଲ ହେବା ଦରକାର। ଆଖି ଦେଖୁଛି, ସେ କ୍ରୋଧ କରୁଛି, ତେଣୁ ନିଜେ ମଧ୍ୟ ଲଢ଼େଇ କରୁଛି। ସେ ବାବାଙ୍କ ସହିତ ଟିକିଏ ବି ସ୍ନେହ ନାହିଁ, ବାବାଙ୍କୁ ମନେ ବି ପକାଉ ନାହାନ୍ତି। ବଳିହାରୀ ସେ ବାବାଙ୍କର, ବଳିହାରୀ ଗୁରୁ ଆପଣଙ୍କର। ଡଟ ବଳିହାର ସେହି ସଦ୍ଗୁରୁଙ୍କର ଯିଏ ଗୋବିନ୍ଦ ଶ୍ରୀକୃଷ୍ଣଙ୍କର ସାକ୍ଷାତକାର କରାଇଛନ୍ତି। ଗୁରୁ ଅର୍ଥାତ୍ ଶ୍ରୀ ବାବାଙ୍କର ଦ୍ୱାରା ତୁମେ ଗୋବିନ୍ଦ ଅର୍ଥାତ୍ ଶ୍ରୀକୃଷ୍ଣ ହେଉଛ। ସାକ୍ଷାତକାର ଦ୍ୱାରା କେବଳ ମୁଖ ମିଠା ହୋଇନଥାଏ। ମୀରାଙ୍କର ମୁଖ ମିଠା ହେଲା କି? ସତରେ ସେ ତ ସ୍ୱର୍ଗକୁ ଗଲେ ନାହିଁ, ତାହା ହେଲା ଭକ୍ତି ମାର୍ଗ, ତାକୁ ସ୍ୱର୍ଗର ସୁଖ କୁହାଯାଏ ନାହିଁ।
ଗୋବିନ୍ଦକୁ କେବଳ ଦେଖିଲେ ହେବ ନାହିଁ, ତାଙ୍କ ଭଳି ହେବାକୁ ପଡ଼ିବ। ତୁମେ ଏହିପରି ହେବା ପାଇଁ ହିଁ ଏଠାକୁ ଆସିଛ। ଏହି ନିଶା ରହିବା ଦରକାର ଯେ ଆମେ ତାଙ୍କ ପାଖକୁ ଯାଉଛୁ ଯିଏ ଆମକୁ ଏହିଭଳି କରୁଛନ୍ତି। ତେଣୁ ବାବା ସମସ୍ତଙ୍କୁ ଏହି ରାୟ ଦେଉଛନ୍ତି ଯେ ଚାର୍ଟରେ ଏହା ମଧ୍ୟ ଲେଖ ଯେ ଆଖି ଧୋକା ତ ଦେଉନାହିଁ, ପାପ ତ କରିନାହିଁ। ଆଖି କୌଣସି ନା କୌଣସି କଥାରେ ଧୋକା ନିଶ୍ଚିନ୍ତ ଦେଉଛି। ଆଖି ବିଲକୁଲ ଶୀତଳ ହୋଇଯିବା ଦରକାର। ନିଜକୁ ଅଶରୀରେ ଭାବ। ଏହି କର୍ମାତୀତ ଅବସ୍ଥା ଅନ୍ତିମ ସମୟରେ ହେବ। ତାହା ମଧ୍ୟ ସେତେବେଳେ ହେବ ଯେତେବେଳେ ବାବାଙ୍କୁ ନିଜର ଚାର୍ଟ ପଠାଇବ। ଯଦିଓ ଧର୍ମରାଜଙ୍କର ରେଜିଷ୍ଟରରେ ଆପେ ଆପେ ସବୁ ଜମା ହୋଇଯାଉଛି, ପରନ୍ତୁ ବାବା ସାକାରରେ ଆସିଥିବାରୁ କହୁଛନ୍ତି ଯେ ସାକାରକୁ ମଧ୍ୟ ଜାଣିବା ଦରକାର, ତେବେ ଯାଇ ସଜାଗ କରାଇ ପାରିବେ। ବିକାରୀ ଦୃଷ୍ଟି ଅଥବା ଦେହ ଅଭିମାନୀ ହୋଇଥିବେ ତ ବାୟୁମଣ୍ଡଳକୁ ଅଶୁଦ୍ଧ କରିଦେବେ। ଏଠାରେ ବସି ମଧ୍ୟ ବୁଦ୍ଧି ଯୋଗ ବାହାରକୁ ଚାଲିଯାଉଛି। ମାୟା ବହୁତ ଧୋକା ଦେଉଛି, ମନରେ ବହୁତ ତୋଫାନ ଆସୁଛି। ଏହିପରି ହେବା ପାଇଁ କେତେ ମେହନତ କରିବାକୁ ପଡୁଛି। ବାବାଙ୍କ ପାଖକୁ ଆସିଥାନ୍ତି, ବାବା ଆତ୍ମାଙ୍କୁ ଜ୍ଞାନରେ ସଜାଇଥାନ୍ତି। ବୁଝୁଛୁ ଯେ ମୁଁ ଆତ୍ମା, ଜ୍ଞାନ ଦ୍ୱାରା ପବିତ୍ର ହେବୁ, ପୁଣି ଶରୀର ବି ପବିତ୍ର ମିଳିବ। ଆତ୍ମା ଏବଂ ଶରୀର ଉଭୟ ସତ୍ୟଯୁଗରେ ହିଁ ପବିତ୍ର ହେବ। ପୁଣି ଅଧାକଳ୍ପ ପରେ ରାବଣରାଜ୍ୟ ହୋଇଥାଏ। ମନୁଷ୍ୟମାନେ କହିବେ, ଭଗବାନ ଏପରି କାହିଁକି କଲେ? ଏହା ହେଉଛି ଅନାଦି ଡ୍ରାମା, ପୂର୍ବ ନିର୍ମିତ। ଭଗବାନ କ'ଣ କିଛି କରୁଛନ୍ତି କି? ସତ୍ୟଯୁଗରେ ଏକ ଦେବୀଦେବତା ଧର୍ମ ହିଁ ରହିବ। କେହି କେହି କହୁଛନ୍ତି ଯେ ଏପରି ଭଗବାନଙ୍କୁ ଆମେ କାହିଁକି ମନେ ପକାଇବୁ, କିନ୍ତୁ ତୁମର ଅନ୍ୟ ଧର୍ମ ସହିତ କୌଣସି ସମ୍ବନ୍ଧ ନାହିଁ। ଯେଉଁମାନେ କଣ୍ଟା ହୋଇଛନ୍ତି ସେହିମାନେ ହିଁ ଆସି ଫୁଲ ହେବେ। ମନୁଷ୍ୟ କହିଥାନ୍ତି ଯେ କ'ଣ ଭଗବାନ କେବଳ ଭାରତବାସୀମାନଙ୍କୁ ହିଁ ସ୍ୱର୍ଗକୁ ନେଇଯିବେ? ଆମେ ମାନିବୁ ନାହିଁ। ଭଗବାନଙ୍କର ବି କ'ଣ ଦୁଇଟି ଆଖି ଅଛି? ପରନ୍ତୁ ଏହି ଡ୍ରାମା ତ ପୂର୍ବ ନିର୍ମିତ। ସମସ୍ତେ ଯଦି ସ୍ୱର୍ଗକୁ ଯିବେ ତେବେ ପୁଣି ଅନେକ ଧର୍ମର ଅଭିନୟ କିପରି ଚାଲିବ? ସ୍ୱର୍ଗରେ ଏତେ କୋଟି ମନୁଷ୍ୟ ରହିବେ ନାହିଁ। ପ୍ରଥମତଃ ମୁଖ୍ୟ କଥା ହେଲା ଭଗବାନ କିଏ, ତାଙ୍କୁ ତ ଚିହ୍ନ। ଏକଥାକୁ ବୁଝି ନ ପାରିଲେ ତ ଅନେକ ପ୍ରଶ୍ନ କରିଚାଲିବେ। ନିଜକୁ ଆତ୍ମା ଭାବିଲେ ହିଁ କହିବେ ଏହି କଥା ତ ଠିକ୍, ଆମକୁ ତ ପତିତରୁ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ। ସେହି ଜଣଙ୍କୁ ହିଁ ମନେ ପକାଇବାକୁ ପଡ଼ିବ। ସବୁ ଧର୍ମରେ ଭଗବାନଙ୍କୁ ମନେ ପକାଇଥାନ୍ତି। ତୁମମାନଙ୍କୁ ଏବେ ହିଁ ଏହି ଜ୍ଞାନ ମିଳୁଛି। ତୁମେ ଜାଣିଛ ଯେ ଏହି ସୃଷ୍ଟିଚକ୍ର କିପରି ଘୁରୁଛି। ତୁମେ ପ୍ରଦର୍ଶନୀରେ ମଧ୍ୟ କେତେ ବୁଝାଉଛ, ବିଲକୁଲ କମ୍ ଆତ୍ମା ଏ ଜ୍ଞାନକୁ ବୁଝିଥାନ୍ତି। ପରନ୍ତୁ ଏଭଳି କହିବେ ନାହିଁ ଯେ ଏସବୁ କରିବା ଅନୁଚିତ, ଡ୍ରାମାରେ ଥିଲା। କଲ୍ ପ୍ରଦର୍ଶନୀରୁ ମଧ୍ୟ ବାବାଙ୍କ ସନ୍ତାନ ଜନ୍ମ ନେଇଛନ୍ତି ନା, ମଧ୍ୟ କେଉଁଠୁ ପୁଣି ବାହାରି ନଥାନ୍ତି। ଆଗକୁ ଗଲେ ଆସିବେ, ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବେ। କାହାର କମ୍ ପଦ ପାଇବାର ଥିଲେ ସେତେ ପୁରୁଷାର୍ଥ କରିବେ ନାହିଁ। ବାବା ପିଲାମାନଙ୍କୁ ତଥାପି ବୁଝାଉଛନ୍ତି ଯେ କୌଣସି ବିକର୍ମ କର ନାହିଁ। ଏହା ବି ନୋଟ୍ କର ଯେ ମୁଁ କାହାକୁ ଦୁଃଖ ତ ଦେଇନାହିଁ, କାହା ସହିତ ଲଢ଼େଇ ଝଗଡ଼ା ତ କରିନାହିଁ, ଓଲଟା ସିଧା ତ କହିନାହିଁ, କୌଣସି ଅକର୍ତ୍ତବ୍ୟ କାର୍ଯ୍ୟ ତ କରିନାହିଁ। ବାବା କହୁଛନ୍ତି ଯେ ବିକର୍ମ ଯାହା କରିଛ ତାହା ଲେଖ। ଏହା ତ ଜାଣୁଛ ଯେ ଦ୍ୱାପରରୁ ବିକର୍ମ କରି କରି ଏବେ ବହୁତ ବିକର୍ମୀ ହୋଇଯାଇଛ। ବାବୁଙ୍କୁ ଲେଖି କରିଦେଲେ ବୋଝ ହାଲୁକା ହୋଇଯିବ। ଲେଖୁଛନ୍ତି ଯେ ଆମେ କାହାକୁ ଦୁଃଖ ଦେଉନାହୁଁ। ବାବା କହିବେ, ଆଚ୍ଛା ଚାଟ୍ ନେଇ ଆସ, ତେବେ ଦେଖିବି। ବାବା ସେମାନଙ୍କୁ ଡକାଇବେ ମଧ୍ୟ ଏବଂ କହିବେ, ଏଭଳି ଭଲ ଭଲ ସନ୍ତାନମାନଙ୍କୁ ମୁଁ ଟିକେ ତ ଦେଖିବି। ସୁପୁତ୍ରମାନଙ୍କୁ ବାବା ବହୁତ ସ୍ନେହ କରିଥାନ୍ତି। ବାବା ଜାଣିଛନ୍ତି ଯେ ଏବେ କେହି ସମ୍ପୂର୍ଣ୍ଣ ହୋଇନାହାନ୍ତି, ବାବା ପ୍ରତ୍ୟେକଙ୍କୁ ଦେଖୁଛନ୍ତି ଯେ କିପରି ପୁରୁଷାର୍ଥ କରୁଛନ୍ତି। ପିଲାମାନେ ଚାର୍ଟ ଲେଖୁନାହାନ୍ତି ତେବେ ନିଶ୍ଚିନ୍ତ କିଛି ତ୍ରୁଟି ରହିଛି ଯାହା ବାବାଙ୍କୁ ଲୁଚାଉଛନ୍ତି। ସଚ୍ଚୋଟ ସନ୍ତାନ ତାଙ୍କୁ ହିଁ କୁହାଯିବ ଯିଏକି ଚାର୍ଟ ଲେଖିଥାନ୍ତି। ଚାର୍ଟ ରଖିବା ସହ ପୁଣି ବ୍ୟବହାର ବି ଦରକାର। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ଏକ ନମ୍ବର, ନିଜର ବିକର୍ମର ବୋଝକୁ ହାଲୁକ କରିବା ପାଇଁ ଯାହା ବି ସବୁ ବିକର୍ମ ହୋଇଯାଇଛି ସେଗୁଡ଼ିକୁ ବାବାଙ୍କୁ ଲେଖି କରି ଦେବାକୁ ହେବ। ଏବେ କାହାକୁ ବି ଦୁଃଖ ଦେବା ଅନୁଚିତ, ସୁପୁତ୍ର ହୋଇ ରହିବାକୁ ହେବ। ନିଜର ଦୃଷ୍ଟିକୁ ବହୁତ ପବିତ୍ର କରିବାକୁ ହେବ। ଆଖି ଧୋକା ନ ଦେଉ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ନିଜର ବ୍ୟବହାରକୁ ବହୁତ ବହୁତ ଶାଳୀନତାପୂର୍ଣ୍ଣ ରଖିବାକୁ ପଡ଼ିବ। କାମ କ୍ରୋଧର ବଶୀଭୂତ ହୋଇ କୌଣସି ପାପକର୍ମ କରିବାର ନାହିଁ। ବରଦାନ, ଲକ୍ଷ୍ୟ ଏବଂ ଲକ୍ଷ୍ୟସ୍ଥଳକୁ ସର୍ବଦା ସ୍ମୃତିରେ ରଖି ତୀବ୍ର ପୁରୁଷାର୍ଥ କରୁଥିବା ସଦା ପବିତ୍ର ଏବଂ ସଦା ସୁଖୀ ହୁଅ। ବ୍ରାହ୍ମଣ ଜୀବନର ଲକ୍ଷ୍ୟ ହେଲା କୌଣସି ବିନାଶୀ ଆଧାର ବିନା ସର୍ବଦା ଆନ୍ତରିକ ଖୁସିରେ ରହିବା। ଯେତେବେଳେ ଏହି ଲକ୍ଷ୍ୟକୁ ପରିବର୍ତ୍ତନ କରି ବିନାଶୀ ପ୍ରାପ୍ତିଗୁଡ଼ିକର ଛୋଟ ଛୋଟ ଗଳି ରାସ୍ତାରେ ଯାଇ ବାଟବଣା ହୋଇଯାଉଛ ସେତେବେଳେ ନିଜର ପ୍ରକୃତ ଲକ୍ଷ୍ୟସ୍ଥଳଠାରୁ ଦୂରେଇ ଯାଉଛ। ସେଥିପାଇଁ ଯାହା ବି ହୋଇଯାଇ ବିନାଶ ପ୍ରାପ୍ତିଗୁଡ଼ିକୁ ତ୍ୟାଗ ପଛକେ କରିବାକୁ ପଡ଼ୁ ତେବେ ତାକୁ ଛାଡ଼ିଦିଅ, କିନ୍ତୁ ଅବିନାଶୀ ଖୁସିକୁ କେବେ ବି ଛାଡ଼ ନାହିଁ। ହୋଲି ଅର୍ଥାତ୍ ପବିତ୍ର ଏବଂ ହାପି ଅର୍ଥାତ୍ ଖୁସିରେ ରହିବାର ବରଦାନକୁ ସ୍ମୃତିରେ ରଖି ତୀବ୍ର ପୁରୁଷାର୍ଥ ଦ୍ୱାରା ଅବିନାଶୀ ପ୍ରାପ୍ତି କରିଚାଲ। ସ୍ଲୋଗାନ, ଗୁଣମୂଳତ ହୋଇ ସମସ୍ତଙ୍କୁ ଗୁଣର ଦାନ ଦେଇଚାଲ, ଏହା ହିଁ ସବୁ ବଡ଼ ସେବା। ଅବ୍ୟକ୍ତି ସାରେ ଯଦି ସହଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। ମାଷ୍ଟର ନଲେଜଫୁଲ ମାଷ୍ଟର ସର୍ବଶକ୍ତିବାନ ସ୍ଥିତିରେ ସ୍ଥିତ ରହି ଭିନ୍ନ ଭିନ୍ନ ପ୍ରକାର ଲମ୍ବା ଧାଡ଼ିରୁ ବାହାରି ବାବାଙ୍କ ସହିତ ସର୍ବଦା ମିଳନ କରିବାର ଲଗନରେ ନିଜର ସମୟକୁ ଲଗାଅ ଏବଂ ଲଭଲିନ ସ୍ଥିତିରେ ରୁହ, ତେବେ ଅନ୍ୟ ସବୁ କଥା ସହଜରେ ସମାପ୍ତ ହୋଇଯିବ। ତାପରେ ତୁମ ସମ୍ମୁଖରେ ତୁମର ପ୍ରଜା ଏବଂ ଭକ୍ତମାନଙ୍କର ଲମ୍ବା ଧାଡ଼ି ଲାଗିବ। ଆଚ୍ଛା, ଓମ୍ ଶାନ୍ତି।